ଫେସନା
ମୋ ପସନ୍ଦ ତମେ। ସେମିତି କିଛି ପରିସ୍ଥିତି ଆସିଲେ ବା ସାରା ଜୀବନ ଏକା ଏକା ରହିଯିବି, କିନ୍ତୁ ଏଇ ଜନ୍ମରେ ମୁଁ ଆଉ କାହାକୁ ପସନ୍ଦ କରିପାରିବିନି।
ଏଇଟା ତ ସବୁ ଝିଅମାନଙ୍କର ଡାଇଲଗ, ଆଉ ବାହା ହେଲା ପରେ ଦେଖାହେଲେ କହିବ। ଘର ଲୋକଙ୍କର ବାଧ୍ୟ ବାଧ୍ୟକତାରେ ମତେ ବେଦିରେ ବସି ଆଉ ଜଣଙ୍କୁ ବାହା ହେବାକୁ।
ମୁଁ କିନ୍ତୁ ସେମିତି କଥା କେବେ ବି କହିବି।
Rocky High।